ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ସବୁ ଜିଲ୍ଲାରେ ଗୋପବନ୍ଧୁ ଯୋଜନା, ବିଜୁ କେବିକେ ଆକାର 250 କୋଟି, ଆଇଏପି ବକେୟା ପ୍ରକଳ୍ପ ପାଇଁ 75 କୋଟି, ଅତିରିକ୍ତ ବଜେଟ୍ର ଅର୍ଥ ବରାଦ ନିଷ୍ପତ୍ତି। କେନ୍ଦ୍ରକୁ ଟକ୍କର ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଣ୍ଟା ଭିଡ଼ିଛନ୍ତି। ଯେଉଁ ସବୁ ଯୋଜନାରେ କେନ୍ଦ୍ର ଅର୍ଥ ବନ୍ଦ କରିବ, ସେ ସବୁ ଯୋଜନାକୁ ଚଳାଇବ ରାଜ୍ୟ। ଆଜି ଏହି କ୍ରମରେ 3ଟି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନାରେ ବିଲୀନ କରିବେ। ଡେଙ୍ଗୁ ନେଲା ପ୍ରଥମ ମୁଣ୍ଡ, ବାଲେଶ୍ୱର ଯୁବକ ମୃତ। କଟକ ବଡ଼ ମେଡିକାଲ ଆଇସିୟୁରେ ଚିକିତ୍ସିତ ହୋଇଥିବା ଡେଙ୍ଗୁ ଆକ୍ରାନ୍ତରେ ଜଣେ ଯୁବକଙ୍କର ଆଜି ମୃତ୍ୟୁ ଘଟିଛି। ମୃତ୍ୟୁ ଯୁବକ ହେଉଛନ୍ତି ବାଲେଶ୍ୱର ନୀଳଗିରି ଦ୍ୱାରିକା ଅଞ୍ଚଳର ଶ୍ରୀଧର ଜେନାଙ୍କ ପୁଅ ହେମନ୍ତ ଜେନା। ଏହା ଚଳିତ ବର୍ଷ ରାଜ୍ୟର ପ୍ରଥମ ଡେଙ୍ଗୁ ମୃତ୍ୟୁ ବୋଲି ଜଣାପଡ଼ିଛି। ତେବେ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ନିରବତା ଅବଲମ୍ବନ କରିଛନ୍ତି। ଆଜି ସ୍ଥଳଭାଗରେ ପଶିବ ଲଘୁଚାପ, ସାରା ରାଜ୍ୟରେ ବର୍ଷା, ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ସକାଳ ସୁଦ୍ଧା ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ସଂଲଗ୍ନ ବଙ୍ଗୋପସାଗରରେ ରହିଛି। ନାଲ୍କୋ ମେଲା ଉତ୍କଳ ଇଡିଇଡବ୍ଲ୍ୟୁ, ନବରତ୍ନ ଆଲୁମିନିୟମ କମ୍ପାନୀ ନାଲ୍କୋକୁ ଉତ୍କଳ ଡି ଓ ଉତ୍କଳ ଇ କୋଇଲା ବ୍ଲକରେ ଆବଣ୍ଟନ କରାଯାଇଛି। ଏହି 2ଟି ବ୍ଲକରେ 20 କୋଟି ଟନ୍ରୁ ଅଧିକ କୋଇଲା ଗଚ୍ଛିତ ରହିଛି, ଯାହାଦ୍ୱାରା କମ୍ପାନୀର ଆଗାମୀ 30 ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କମ୍ପାନୀ ଏହାର କୋଇଲା ଆବଶ୍ୟକତା ପୂରଣ କରିପାରିବ ବୋଲି ଏହାର ଅଧ୍ୟକ୍ଷ ତପନ କୁମାର ଚାନ୍ଦ କହିଛନ୍ତି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।